आकाशवाणी संवाद पढ़ुछन्ति सुचिस्मिता साहू। मुख्य संवाद 2047 सुद्धा विकसित भारतर स्वप्नकु साकार करिबा दिगरे ज्ञान एक महत्वपूर्ण भूमिका ग्रहण करिबो बोली कहिछन्ति प्रधानमंत्री नरेन्द्र मोदी। सिकिल सेल रोगकु प्रतिहत करिबा लक्ष्यरे जनसचेतनता वृद्धि उपरे गुरुत्वारोप कले उपराष्ट्रपति जगदीप धनखड़। ओडिशा विधानसभार बाचस्पति पदवी पई बीजेपी प्रार्थी हेले सुरमा पाढ़ी। सिक्किम्र बन्या ओ भूस्खलन प्रभावित अञ्चलरु प्राय 1300 पर्यटकंकु करागला उद्धार। एवं भारत एवं दक्षिण आफ्रिका महिला क्रिकेट सीरीज्र द्वितीय दिनिकिया आन्तर्जातिक म्याच बेंगालुरुठारे जारी। प्रधानमन्त्री नरेन्द्र मोदी कहिछन्ति 2047 सुद्धा विकसित भारतर स्वप्नकु साकार करिबा दिगरे ज्ञान एक महत्वपूर्ण भूमिका ग्रहण करिबो। बिहारर राजगीरस्थित नालन्दा विश्वविद्यालयर नूतन क्याम्पसकु उद्घाटन करिबा अवसरले समवेत जनताको उद्बोधन दै श्री मोदी कहिछन्ति शिक्षा एवं ज्ञानकु अधिक परिव्याप्त करिपारिले भारत विश्वर महाशक्तिरे परिणत होइपारिबो। भारतर ऐतिह्य एवं शैक्षिक परम्पराकु उज्जीवित करि रखिबारे नालन्दा विश्वविद्यालय प्रमुख भूमिका ग्रहण करिआसिछि। ऐतिह्यकु संरक्षित रखिबा सह विकासकु त्वरान्वित करिबा पई नालन्दा विश्वविद्यालयर गुरुत्वपूर्ण अवदान रहिछि बोली से कहिछन्ति। से कहिछन्ति शिक्षा क्षेत्रे भारत निजर स्वतन्त्र परिचय सृष्टि करिबाकु प्रचेष्टा जारी रखिछि। ଏହି ସମାରୋହରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଆନ୍ତର୍ଜାତିକ ବୁଝାମଣା କ୍ଷେତ୍ରରେ ଶିକ୍ଷା ଏବଂ ପ୍ରଶିକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମାରୋହରେ ଯୋଗଦେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟର ବହୁ ବୈଶିଷ୍ଟ୍ୟପୂର୍ଣ୍ଣ ଐତିହ୍ୟ ରହିଛି। ପୁରାତନ ସମୟରେ ଏହା ଶିକ୍ଷାର ପ୍ରମୁଖ କେନ୍ଦ୍ରସ୍ଥଳ ଭାବେ ମାନ୍ୟତା ପାଇଥିଲା। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ସମେତ 17 ଦେଶର ମିଶନ ମୁଖ୍ୟ ଯୋଗ ଦେଇଥିଲେ। ବିଶ୍ୱ ରକ୍ତଶିକୁଳି ବା ସିକିଲ୍ସେଲ୍ ନିରାକରଣ ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ମଧ୍ୟପ୍ରଦେଶର ଡିଣ୍ଡୋରୀଠାରେ ଏକ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଏ ଦିଗରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା 2047 ମସିହା ସୁଦ୍ଧା ଏହି ରୋଗକୁ ଦେଶରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ଆୟୁଷ୍ମାନ କାର୍ଡ ମାଧ୍ୟମରେ ଏହି ରୋଗର ମାଗଣା ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧନଖଡ଼ କହିଛନ୍ତି। ଏ ରୋଗକୁ ପ୍ରତ୍ୟାହତ କରିବା ଲକ୍ଷ୍ୟରେ ଜନସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଭାରତୀୟ ଅର୍ଥନୈତିକ ପ୍ରଗତିରେ ଆଦିବାସୀ ସମାଜର ଯଥେଷ୍ଟ ଅବଦାନ ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତିଙ୍କ ପତ୍ନୀ ଶ୍ରୀମତୀ ସୁଦେଶ ଧନଖଡ଼ ଏବଂ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ସିକିଲ୍ସେଲ୍ ବା ରକ୍ତ ଶିକୁଳି ରୋଗକୁ ପ୍ରତିହତ କରାଯାଇପାରିବ। ବିଶ୍ୱ ସିକିଲ୍ସେଲ୍ ନିରାକରଣ ଦିବସ ପାଳନ ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ସରକାର ଏକ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏ ଦିଗରେ ଜନସଚେତନତା ବୃଦ୍ଧି ସହ ନମୁନା ପରୀକ୍ଷଣ ତଥା ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ସିକିଲ୍ସେଲ୍ ରୋଗର ତ୍ୱରିତ ଚିହ୍ନଟ ଗୁଣାତ୍ମକ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21 ତାରିଖ ଆନ୍ତର୍ଜାତିକ ଯୋଗ ଦିବସର 10ମ ସଂସ୍କରଣ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସାମାଜିକ ଗଣମାଧ୍ୟମରେ ଶଶାଙ୍କ ଆସନର ଭିଡ଼ିଓ ଚିତ୍ର ପୋଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ଉପରେ ଏହି ଆସନରେ ଥିବା ସକାରାତ୍ମକ ପ୍ରଭାବ ଉପରେ ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। ମାନସିକ ଏବଂ ଶାରୀରିକ ସୁସ୍ଥତା ବଜାୟ ରଖିବାରେ ଏହି ଆସନର ବିଶେଷ ଉପକାରିତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଚ୍ଚ ରକ୍ତଚାପ ଏବଂ ଆର୍ଥ୍ରାଇଟିସ୍ ରୋଗର ନିରାକରଣ ଦିଗରେ ଏହି ଆସନ ବିଶେଷ ଫଳପ୍ରଦ ହୋଇଥାଏ ବୋଲି ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। କର୍ଣ୍ଣାଟକ ଆୟୁଷ ବିଭାଗ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜିଠାରୁ ଏକ 10-ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସ୍କାଉଟ୍ସ ଗାଇଡ୍ସ, ଅଙ୍ଗନୱାଡ଼ି କର୍ମୀ ଏବଂ ବେଙ୍ଗାଲୁରୁ ଆପାର୍ଟମେଣ୍ଟ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ଶ୍ରୀ ଶ୍ରୀନିବାସ ଆକାଶବାଣୀକୁ କହିଛନ୍ତି, ଗତ 10 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା 21 ତାରିଖ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଶେଷ ହେବ। ସପ୍ତଦଶ ଓଡ଼ିଶା ବିଧାନସଭାର ବାଚସ୍କତି ପଦବୀ ଲାଗି ବିଜେପି ବିଧାୟକ ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସର୍ବସମ୍ମତିକ୍ରମେ ଏହି ପଦ ଲାଗି ଦଳ ପକ୍ଷରୁ ମନୋନୀତ ହେବା ପରେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏହି ପଦବୀ ଲାଗି ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ଶ୍ରୀମତୀ ପାଢ଼ୀ ବାଚସ୍କତି ଭାବେ ନିର୍ବାଚିତ ହେବାର ସମ୍ଭାବନା ଦେଖାଦେଇଛି। ସୂଚନାଯୋଗ୍ୟ, ବାଚସ୍କତି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା 12:30 ଧାର୍ଯ୍ୟ କରାଯାଇଥିଲା। ସିକିମ୍ର ବନ୍ୟା ତଥା ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ଅଟକି ରହିଥିବା ପ୍ରାୟ 1,300 ପର୍ଯ୍ୟଟକଙ୍କୁ ଗତକାଲି ସୁଦ୍ଧା ନିରାପଦ ସ୍ଥାନକୁ ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନଗଞ୍ଜ ଜିଲ୍ଲାପାଳ ହେମକୁମାର ଛତ୍ରୀ କହିଛନ୍ତି, ଏବେ ମଧ୍ୟ ସେଠାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ଉଦ୍ଧାର କାର୍ଯ୍ୟ ଆଜି ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିକୁ ମିଶାଇ ଗତ 3 ଦିନ ହେଲା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଚୁମ୍ଥାନମ୍ ଅଞ୍ଚଳରେ ଡାକ୍ତରଖାନାରେ ଚିକିହିତ ହେଉଥିବା 3 ଜଣଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ଏବେ ମଧ୍ୟ ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳୟିତ ହେଉଛି ବୋଲି ସେ କହିଛନ୍ତି। ଆସାମରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। 15 ଜିଲ୍ଲାରେ 1,60,000 ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। କରିମଗଞ୍ଜ ଜିଲ୍ଲାରେ ଗତ ରାତିରେ ଭୂସ୍କଳନ ଯୋଗୁଁ 5 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। କରିମଗଞ୍ଜ ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଏବଂ ଆସନ୍ତାକାଲି ପାଇଁ ବନ୍ଦ ରଖାଯାଇଛି। ଗୌହାଟୀ ସହରର କେତେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଖବର ମିଳିଛି। ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଥିବା ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଗତ କିଛିଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ କାମେଙ୍ଗ୍, ପାକୁମ୍ପାରେ ଏବଂ ଦିବାଙ୍ଗ୍ ଘାଟିର ପାଦଦେଶରେ ସତର୍କ ସୂଚନା ଜାରି କରାଯାଇଛି। କର୍ସିଂସା ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ଯୋଗୁଁ ଜାତୀୟ ରାଜପଥ 415ର ଏକ ଅଂଶ ଧୋଇ ହୋଇଯାଇଛି। ନିର୍ଜୁଲି ବନ୍ଦରଦିଆ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଇଟାନଗର ଜିଲ୍ଲା ପ୍ରଶାସନ ଏହି ରାସ୍ତାର ମରାମତି ହେବା ପର୍ଯ୍ୟନ୍ତ ଗୁଙ୍ଗଟୁ ରାସ୍ତା ଦେଇ ଯାତାୟତ କରିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଜଳସଙ୍କଟ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା କୌଣସି ସୁଧାର ଆସିନଥିବା ଜଣାପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ ବ୍ୟବସ୍ଥା ଜାରି ରହିଛି। ସଙ୍ଗମ ବିହାର, ମେହେରୁଲି, ବସନ୍ତ ବିହାର, ଓଖଲା, ବସନ୍ତକୁଞ୍ଜ, ଚାଣକ୍ୟପୁରୀ, ନରେଲା, ରୋହିଣୀ, ଉତ୍ତମନଗର, ଜନକପୁରୀ, ବିକାଶପୁରୀ, ମୋତିନଗର ଆଦି ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦେଖାଦେଇଛି। ଏଥିପାଇଁ ଦିଲ୍ଲୀବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଏନ୍ଡିଏମ୍ସିର ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମାଫିଆ ରାଜ ଯୋଗୁଁ ଦିଲ୍ଲୀରେ ଜଳଯୋଗାଣ ସୁସଙ୍ଗତ ହୋଇପାରୁ ନାହିଁ, ଜଗି ରଖି ଜଳ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଆକ୍ରୋଶ ରଖି ହରିୟାଣା ସରକାର ଜଳ ଅଟକାଇ ରଖୁଛନ୍ତି ବୋଲି ଦିଲ୍ଲୀ ସରକାର ଅଭିଯୋଗ କରିଛନ୍ତି। ଦିଲ୍ଲୀ ଜଳମନ୍ତ୍ରୀ ଆତିଶି ଆଜି ଗଣମାଧ୍ୟମକୁ କହିଛନ୍ତି, ଏହି ପରିସ୍ଥିତି ସମ୍ପର୍କରେ ସେ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଗତ ରବିବାର ଦିନ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 143 ରନ୍ରେ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ୍ ଆସନ୍ତା 23 ତାରିଖ ଦିନ ଖେଳାଯିବ। 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଜ୍ଞାନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିକିଲ୍ ସେଲ୍ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ ଜନସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଓଡ଼ିଶା ବିଧାନସଭାର ବାଚସ୍କତି ପଦବୀ ପାଇଁ ବିଜେପିର ପ୍ରାର୍ଥୀ ହେଲେ ସୁରମା ପାଢ଼ୀ। ସିକିମ୍ର ବନ୍ୟା ଓ ଭୂସ୍କଳନ ପ୍ରଭାବିତ ଅଞ୍ଚଳରୁ ପ୍ରାୟ 1,300 ପର୍ଯ୍ୟଟକଙ୍କୁ କରାଗଲା ଉଦ୍ଧାର ଏବଂ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ବେଙ୍ଗାଲୁରୁଠାରେ ଜାରି। ସମ୍ବାଦ ଶେଷ ହେଲା।